ଦ୍ୱିତୀୟ ସାମୁଏଲ ଅଧ୍ୟାୟ ବାର ଅନନ୍ତର ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନ୍ଙ୍କୁ ପ୍ରେରଣ କଲେ ତେଣୁ ସେ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ ଏକ ନଗରରେ ଦୁଇ ଲୋକ ଥିଲେ ଜଣେ ଧନୀ ଓ ଜଣେ ଦରିଦ୍ର ଧନୀ ଲୋକର ଅତି ପ୍ରଚୁର ଗୋମେଷାଦି ପଲ ଥିଲା ମାତ୍ର ଦରିଦ୍ର ଲୋକର ଗୋଟିଏ ସାନ ମେଷବସା ଭିନ୍ନ ଆଉ କିଛି ନଥିଲା ସେ ତାକୁ କିଣି ପାଳିଥିଲା ତାହା ସଙ୍ଗେ ଓ ତାହାର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା ସେ ତାହାର ନିଜ ତୁଣ୍ଡର ଆହାରରୁ ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତାହାର କୋଳରେ ଶୟନ କଲା ପୁଣି ତାହା ପ୍ରତି ସେ କନ୍ୟାତୁଲ୍ୟ ଥିଲା ଏକ ସମୟରେ ସେହି ଧନୀ ଲୋକ ନିକଟକୁ ଜଣେ ଯାତ୍ରୀ ଆସିଲା ତହିଁରେ ସେ ଆପଣା ନିକଟକୁ ଆଗତ ପଥିକ ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେବାକୁ କୁଣ୍ଠିତ ହେଲା ମାତ୍ର ସେହି ଦରିଦ୍ର ଲୋକର ମେଷବସ୍ୟାଚିକ ନେଇ ଆଗନ୍ତୁକ ଲୋକ ପାଇଁ ରାନ୍ଧିଲା ଏଥିରେ ସେହି ଧନୀର ପ୍ରତିକୂଳରେ ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା ପୁଣି ସେ ନାଥନ୍ଙ୍କୁ କହିଲେ ଯେଉଁ ବ୍ୟକ୍ତି ଏହା କରିଅଛି ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ସେ ମୃତ୍ୟୁଯୋଗ୍ୟ ସେ ଏହି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଷବତ୍ସ୍ୟର ଚାରିଗୁଣ ଫେରାଇଦେବ ଏଥିରେ ନାଥନ୍ ଦାଉଦଙ୍କୁ କହିଲେ ସେହି ବ୍ୟକ୍ତି ତ ତୁମ୍ଭେ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଏହି କଥା କହନ୍ତି ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ ଆମ୍ଭେ ତୁମ୍ଭକୁ ସାଉଲ ହସ୍ତରୁ ରକ୍ଷା କଲୁ ପୁଣି ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତୁମ୍ଭ କୋଳରେ ତୁମ୍ଭ ପ୍ରଭୁର ଭାର୍ଯ୍ୟାମାନଙ୍କୁ ଦେଲୁ ମଧ୍ୟ ଇସ୍ରାଏଲ ଓ ଜିହୁଦା ବଂଶ ତୁମ୍ଭକୁ ଦେଲୁ ଆଉ ଯେବେ ଏହା ଅଳ୍ପ ହୋଇଥାନ୍ତା ତେବେ ଆମ୍ଭେ ତୁମ୍ଭକୁ ଆହୁରି ଅନ୍ୟାନ୍ୟ ବିଷୟ ଦେଇଥାନ୍ତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କରିବା ପାଇଁ ତୁମେ କାହିଁକି ତାହାଙ୍କ ବାକ୍ୟ ତୁଚ୍ଛ କଲ ତୁମେ ଖଡ୍ଗ ଦ୍ୱାରା ହିତ୍ୟ ଉରିୟକୁ ମାରିଅଛ ଓ ତାହାର ଭାର୍ଯ୍ୟାକୁ ତୁମ୍ଭର ଭାର୍ଯ୍ୟା ହେବା ପାଇଁ ନେଇଅଛ ପୁଣି ଅମନ ସନ୍ତାନଗଣର ଖଡ୍ଗ ଦ୍ୱାରା ଉରିୟକୁ ବଦ୍ଧ କରିଅଛ ଏହେତୁ ତୁମ୍ଭ ଗୃହରୁ ଖଡ୍ଗ କେବେ ଯିବ ନାହିଁ କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ୟ ଉରିୟର ଭାର୍ଯ୍ୟାକୁ ନେଇଅଛ ସଦାପ୍ରଭୁ ଏହି କଥା କହନ୍ତି ଦେଖ ଆମ୍ଭେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା ଓ ଆମ୍ଭେ ତୁମ୍ଭ ଭାର୍ଯ୍ୟମାନଙ୍କୁ ତୁମ୍ଭ ସମ୍ମୁଖରେ ନେଇ ତୁମ୍ଭ ଆତ୍ମୀୟକୁ ଦେବା ତହିଁରେ ସେ ଏହି ସୂର୍ଯ୍ୟ ସମ୍ମୁଖରେ ତୁମ୍ଭ ଭାର୍ଯ୍ୟାଗଣ ସହିତ ଶୟନ କରିବ ତୁମ୍ଭେ ଏହା ଗୋପନରେ କଲ ମାତ୍ର ଆମ୍ଭେ ଏହି କର୍ମ ସମୁଦାୟ ଇସ୍ରାଏଲ ଆଗରେ ଓ ସୂର୍ଯ୍ୟ ସମ୍ମୁଖରେ କରିବା ସେତେବେଳେ ଦାଉଦ ନାଥନ୍ଙ୍କୁ କହିଲେ ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି ଏଥିରେ ନାଥନ୍ ଦାଉଦଙ୍କୁ କହିଲେ ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି ତୁମ୍ଭେ ମରିବ ନାହିଁ ତଥାପି ଏହି କର୍ମ ଦ୍ୱାରା ନିନ୍ଦା କରିବା ପାଇଁ ସଦାପ୍ରଭୁଙ୍କ ଶତ୍ରୁମାନଙ୍କୁ ତୁମ୍ଭେ ନିତାନ୍ତ ସୁଯୋଗ ଦେଇଅଛ ଏହେତୁ ତୁମ୍ଭର ଏହି ଯେ ସନ୍ତାନ ଜନ୍ମିଅଛି ସେ ନିଶ୍ଚୟ ମରିବ ଏ ଉତ୍ତାରେ ନାଥନ୍ ଆପଣା ଗୃହକୁ ଚାଲିଗଲେ ଅନନ୍ତର ସଦାପ୍ରଭୁ ଉରିୟର ଭାର୍ଯ୍ୟାଠାରୁ ଜାତ ଦାଉଦଙ୍କର ପୁତ୍ରକୁ ଆଘାତ କରନ୍ତେ ସେ ଅତ୍ୟନ୍ତ ପୀଡ଼ିତ ହେଲା ଏହେତୁ ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ରାତ୍ରିଯାକ ଭୂମିରେ ପଡ଼ିରହିଲେ ଏଥିରେ ତାଙ୍କ ଗୃହସ୍ଥ ପ୍ରାଚୀନମାନେ ଉଠି ତାଙ୍କୁ ଭୂମିରୁ ଉଠାଇବା ପାଇଁ ତାଙ୍କ ନିକଟରେ ଛିଡ଼ା ହେଲେ ମାତ୍ର ସେ ସମ୍ମତ ହେଲେ ନାହିଁ କିଏ ବା ସେମାନଙ୍କ ସଙ୍ଗେ ଭୋଜନ କଲେ ନାହିଁ ଏ ଉତ୍ତାରେ ସପ୍ତମ ଦିନରେ ବାଳକ ମଲା ମାତ୍ର ବାଳକ ଯେ ମରିଅଛି ଏକଥା ଦାଉଦଙ୍କୁ ଜଣାଇବା ପାଇଁ ତାଙ୍କର ଦାସମାନେ ଭୟ କଲେ କାରଣ ସେମାନେ କହିଲେ ଦେଖ ବାଳକ ବଞ୍ଚିଥିବା ବେଳେ ଆମ୍ଭେମାନେ ବହୁତ କହିଲେ ସେ ଆମ୍ଭମାନଙ୍କର ଅବ ଶୁଣିଲେ ନାହିଁ ଏବେ ବାଳକ ମରିଅଛି ଏକଥା ତାଙ୍କୁ ଜଣାଇଲେ ସେ ଆପଣଙ୍କର କି ଅନିଷ୍ଟ ନ କରିବେ ମାତ୍ର ଦାଉଦ ଆପଣା ଦାସମାନଙ୍କୁ ପରସ୍ପର ଫୁସ୍ଫୁସ୍ ହେଉଥିବାର ଦେଖି ଅନୁମାନ କଲେ ଯେ ବାଳକ ମରିଅଛି ଏଣୁ ଦାଉଦ ଆପଣା ଦାସମାନଙ୍କୁ ପଚାରିଲେ ବାଳକ ମଲାଣି କି ସେମାନେ କହିଲେ ମଲାଣି ଏଥିରେ ଦାଉଦ ଭୂମିରୁ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ ତହିଁ ଉତାରୁ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ ତେଣୁ ସେ ଭୋଜନ କଲେ ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ ଆପଣ ଏ କି ପ୍ରକାର କର୍ମ କଲେ ବାଳକ ବଞ୍ଚିଥିବା ବେଳେ ଆପଣ ତାହା ପାଇଁ ଉପବାସ ଓ ରୋଦନ କଲେ ମାତ୍ର ବାଳକ ମଲା ଉତାରେ ଆପଣ ଉଠି ଭୋଜନ କଲେ ତହିଁରେ ସେ କହିଲେ ବାଳକ ବଞ୍ଚିଥିବା ବେଳେ ମୁଁ ଉପବାସ ଓ ରୋଦନ କଲି କାରଣ ମୁଁ କହିଲି କେଜାଣି ସଦାପ୍ରଭୁ ମୋ ପ୍ରତି କୃପା କଲେ ମୋର ବାଳକଟି ବଞ୍ଚିପାରିବ ମାତ୍ର ଏବେ ତ ସେ ମଲା ମୁଁ କାହିଁକି ଉପବାସ କରିବି ମୁଁ କି ତାକୁ ଫେରାଇ ଆଣିପାରିବି ମୁଁ ତାହା ନିକଟକୁ ଯିବି ମାତ୍ର ସେ ମୋ ନିକଟକୁ ଫେରିଆସିବ ନାହିଁ ଅନନ୍ତର ଦାଉଦ ଆପଣା ଭାର୍ଯ୍ୟା ବତ୍ସେବାକୁ ସାନ୍ତ୍ୱନା କଲେ ଓ ତାହା କତିକି ଯାଇ ତାହାର ସହବାସ କଲେ ଏଥିଉତାରେ ବତ୍ସେବା ପୁତ୍ର ପ୍ରସବ କରନ୍ତେ ଦାଉଦ ତାହାର ନାମ ସଲୋମନ୍ ଦେଲେ ଆଉ ସଦାପ୍ରଭୁ ତାହାକୁ ପ୍ରେମ କଲେ ପୁଣି ସେ ନାଥନ୍ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା କହି ପଠାନ୍ତେ ସଦାପ୍ରଭୁଙ୍କ ସକାଶୁ ସେ ତାହାର ନାମ ଜିଦିଦିୟ ସଦାପ୍ରଭୁଙ୍କ ପ୍ରିୟ ଦେଲେ। ଏଥିମଧ୍ୟରେ ଜୋୟାବ ଅମନ ସନ୍ତାନଗଣର ରବ୍ବା ନଗର ପ୍ରତିକୂଳରେ ଯୁଦ୍ଧ କରି ରାଜନଗର ହସ୍ତଗତ କଲା। ପୁଣି ଜୋୟାବ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇ କହିଲା, ମୁଁ ରବ୍ବା ପ୍ରତିକୂଳରେ ଯୁଦ୍ଧ କରିଅଛି, ଆହୁରି ଜଳନଗର ହସ୍ତଗତ କରିଅଛି। ଏହେତୁ ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ର କରି ନଗର ନିକଟରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କରନ୍ତୁ, ନୋଇଲେ ମୁଁ ସେ ନଗର ହସ୍ତଗତ କଲେ ତାହା ମୋ ନାମାନୁସାରେ ଖ୍ୟାତ ହେବ। ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବ୍ବାକୁ ଗଲେ ଓ ତହିଁ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ। ପୁଣି ସେ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ, ତାହା ଏକ ମହଣ ପରିମିତ ସୁବର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା, ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ସେହି ନଗରରୁ ପ୍ରଚୁର ଲୁଟ୍ ଦ୍ରବ୍ୟ ବାହାର କରି ଆଣିଲେ, ଆହୁରି ସେ ତନ୍ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହା ମଇ ଓ ଲୁହା କୁରାଡ଼ି ଦ୍ୱାରା ଦଣ୍ଡ ଦେଲେ ଓ ସେମାନଙ୍କୁ ଇଟାଭାଟି ଦେଇ ଗମନ କରାଇଲେ। ସେ ଅମନ ସନ୍ତାନଗଣର ସମୁଦାୟ ନଗର ପ୍ରତି ଏହି ପ୍ରକାର କଲେ। ଏଉତାରେ ଦାଉଦ ଓ ସମସ୍ତ ଲୋକ ଜେରୁସାଲମକୁ ଫେରିଆସିଲେ।